ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ସମ୍ବାଦ ବିଭାଗ ତରଫରୁ ସବୁ ଶ୍ରୋତାମାନଙ୍କୁ ନୂଆ ବଛର ଅଭିନନ୍ଦନ ଜଣାଇକରି ମୂଲ କରୁଛୁ ଆଜିର ଆଞ୍ଚଳିକ ଖବର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର ସାରା ରାଇଜେ ଆଜି ଇଂରାଜୀ ନୂଆ ବଛର 2026 ବହୁତ ଉଷ୍ଣାକିଥି ପାଳନ କରାଯାଉଛି ଏ ଅବସରରେ ଗଲା ଅଧରାତିନୁ ନୂଆ ବଛରକେ ସ୍ୱାଗତ ଜଣାଇକରି ଭିନ୍ ଭିନ୍ ଅନୁଷ୍ଠାନ ସଂଗଠନ ବ୍ୟକ୍ତିବିଶେଷଙ୍କ ତରଫ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି ଆଜି ଭୋରନୁ ଲୁକେ ଭିନ୍ ଭିନ୍ ଦେବାଦେବୀଙ୍କର ମନ୍ଦିର ଯାଇକରି ସେନ ପୂଜାର୍ଚ୍ଚନା କରୁଛନ୍ ଇତା ଛଡ଼ା ଲୁକେ ନିଜ ନିଜର ଭିତରେ ନୂଆ ବଛର ଅଭିନନ୍ଦନ ଦିଆନିଆ କରୁଛନ୍ ନୂଆ ବଛର ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇକରି ନୂଆ ବଛର ନୂଆ ଶକ୍ତି ଆଉ ସକାରାତ୍ମକ ପରିବର୍ତ୍ତନର ପ୍ରତୀକ ହେଉ ବୋଲି କହିଛନ୍ ଏ ବଛର ଆତ୍ମନିର୍ଭର ଆଉ ନୂଆ ସଂକଳ୍ପର ବଛର ହେଉ ବୋଲି ରାଷ୍ଟ୍ରପତି କହିଛନ୍ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି ରାଜ୍ୟବାସୀଙ୍କୁ ନୂଆ ବଛର ଶୁଭେଚ୍ଛା ଜଣାଇକରି ଏ ବଛର ସମକର ଜୀବନ୍ତୀ ହସ ଖୁସି ଶାନ୍ତି ଆଉ ସମୃଦ୍ଧି ଭରିଦେଉ ବୋଲି କହିଛନ୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ନୂଆ ବଛର ଅବସରରେ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇକରି ସମୃଦ୍ଧ ଓଡ଼ିଶା ଗଠନ ଲାଗି ସଭେ ସଂକଳ୍ପବଦ୍ଧ ହୋଇକରି କାମ କରିବାରକେ ଆହ୍ୱାନ ଦେଇଛନ୍ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭେଚ୍ଛା ଜଣାଇକରି 2026 ବିକଶିତ ଓଡ଼ିଶା ସଂକଳ୍ପତି ଗୋଟିଏ ନୂଆ ସମ୍ଭାବନାର ବଛର ହେଉ ବୋଲି କହିଛନ୍ ଇଂରାଜୀ ନୂଆବଛର ଅବସରରେ ମହାପ୍ରଭୁମାନଙ୍କର ଦର୍ଶନ ଲାଗି ପୁରୀ ଶ୍ରୀମନ୍ଦିରନ ଗଲାକାଲିଠାରୁ ଶ୍ରଦ୍ଧାଳୁମାନଙ୍କର ଭିଡ଼ ଲାଗି ରହିଛି ଏଥିଲାଗି ଶ୍ରୀମନ୍ଦିର ପ୍ରଶାସନ ଆଉ ଜିଲ୍ଲା ପ୍ରଶାସନ ତରଫ ଜବର ପ୍ରସ୍ତୁତି ମୂଲ ହୋଇଛି ନୂଆ ବଛର ଲାଗି ଗଲା ରାତି 11 ବଜେନୁ 2 ବଜେ ତକ ମହାପ୍ରଭୁମାନଙ୍କର ପହୁଡ଼ ନୀତି କରାଯାଇଥିଲା 2 ବଜେ ଦ୍ୱାରପିଟା ନୀତି କରାଯାଇକରି ଭକ୍ତମାନଙ୍କର ଦର୍ଶନ ଲାଗି ମନ୍ଦିର ଖୋଲାଯାଇଥିଲା ମୁଖ୍ୟ ଶାସନ ସଚିବ ଅନୁଗର୍ଗ ନିଯୁକ୍ତି ଉତ୍ତରୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ କୃଷି ବିଭାଗ ପ୍ରମୁଖ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ ନୂଆ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ପଦୋନ୍ନତି ପାଇଛନ୍ ଶ୍ରୀ ପାଢ଼ୀ ଆଜିଠାରୁ ଏହି ଦାୟିତ୍ୱ ନେବେ ରାଇଜେ ଶ୍ରୀଅନ୍ନ ଅଭିଯାନ ଜରିଏ ଆଜିଠାରୁ ମଡ଼ିଆ କିନା ମୂଲ ହେବା ପ୍ରକ୍ରିୟା 31 ତାରିଖ ତକ୍ ଚାଲ୍ବା ଏ ବଛର କ୍ୱିଣ୍ଟାଲ୍ ପିଛା 4,886 ଟଙ୍କା ଦରଥି ସରକାର ମଡ଼ିଆ ଘିନ୍ବେ ମଡ଼ିଆ ବିକ୍ଲା ଉତ୍ରୁ ଚାଷୀମାନେ ଆଧାର ଲିଙ୍କ୍ ଥିବା ବ୍ୟାଙ୍କ୍ ଖାତା ଜରିଏ ନିଜର ପ୍ରାପ୍ୟ ପାଇପାରିବେ ସଡ଼କ ସୁରକ୍ଷା ବାବଦେ ଲୋକ ସଚେତନ କରିବା ଲାଗି ଆଜିଠାରୁ ଜାତୀୟ ସଡ଼କ ସୁରକ୍ଷା ମାସ 2026 ମୂଲ ହେଉଛେ ଅଭିଯାନ ଜାନୁଆରୀ 31 ତାରିଖ ତକ୍ ଚାଲ୍ବା ଏ ବଛର ଜାତୀୟ ସଡ଼କ ସୁରକ୍ଷା ମାସର ବାର୍ତ୍ତା ରହିଛି ସଚେତନତା ନୁ ସୁରକ୍ଷା ପ୍ରଯୁକ୍ତି ନୁ ପରିବର୍ତ୍ତନ ଏ ଅବସରରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇକରି ସଡ଼କ ସୁରକ୍ଷା ଦିଗେ ସଭେ ସଚେତନ ହେବାର୍କେ ଆହ୍ୱାନ ଦେଇଛନ୍ ରାଜ୍ୟ ସରକାର ପୁରୀ ପୌରପାଳିକାକେ ମହାନଗର ନିଗମ ଭାବେ ରୂପାନ୍ତରିତ କରିଛନ୍ ଇତାର ସହିତ ରାଜ୍ୟର 4 ସହର ଲୁଇସିଂହା ଚଣ୍ଡିଖୋଲ ଯଶୀପୁର ଆଉ ବସ୍ତାକେ ବିଜ୍ଞପିତ ଅଞ୍ଚଳ ପରିଷଦ ମାନ୍ୟତା ଦେଇଛନ୍ ଏ ବାବଦେ ଗଲାକାଲି ରାଜ୍ୟ ଗୃହ ନିର୍ମାଣ ଆଉ ନଗର ଉନ୍ନୟନ ବିଭାଗ ତରଫ ବିଜ୍ଞପ୍ତି ବାହାରିଛି ସେନ୍ତା ବ୍ରହ୍ମପୁର ମହାନଗର ନିଗମର ଅଞ୍ଚଳକେ ସମ୍ପ୍ରସାରଣ କରିବା ଲାଗି ଚିଠା ବିଜ୍ଞପ୍ତି ବାହାରିଛି ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାଥି ରାଜ୍ୟର ସବୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର 9 ଆଉ 10 ଶ୍ରେଣୀ ଛୁଆମାନଙ୍କୁ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ ଖର୍ଚ୍ଚାକେ ବଢ଼ାଯାଇଛି ଆଗନୁ ଇଟା ଝନ୍ପିଛା 10.94 ଟଙ୍କା ଥିବାବେଳେ ଏହାଦେ ଇଟା ବଢ଼ିକରି 14.74 ଟଙ୍କା ହୋଇଛି ବୋଲି ବିଦ୍ୟାଳୟ ଗଣଶିକ୍ଷା ବିଭାଗ ତରଫ ସୂଚନା ଦିଆଯାଇଛି ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ଆଉ ଓର୍ମାସ ତରଫ ସହରର ବିଟିଏମ୍ ପଡ଼ିଆନ ଆଜିଠାରୁ ଜିଲ୍ଲା ମହୋତ୍ସବ ଦୁଲଦୁଲି 2026 ପଲିଶ୍ରୀ ମେଳା ମୂଲ ହେଉଛି 5 ଦିନ ତକ ହେବାର୍କେ ଥିବା ମହୋତ୍ସବଟି ରାଜ୍ୟ ବାହାରୁ ଆସିଥିବା ସାଂସ୍କୃତିକ ଦଳମାନେ କାର୍ଯ୍ୟକ୍ରମ ପ୍ରଦର୍ଶନ କରିବେ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସଙ୍କର ଅଧ୍ୟକ୍ଷତାଥି ଜିଲ୍ଲା ମଙ୍ଗଳ ବିଭାଗ ତରଫ ପରିଚାଳିତ ବିଦ୍ୟାଳୟମାନଙ୍କର କାମକାଜର ସମୀକ୍ଷା ବୈଠକ ହୋଇଯାଇଛି ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ଦାସ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଆଉ ଛାତ୍ରଛାତ୍ରୀମାନଙ୍କର ଭିତରେ ସୃଜନଶୀଳତାର ବିକାଶ ଉପରେ ଜୋର ଦେଇଥିଲେ ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଭାଉସିଲ ଗାଁ 173 ନୂଆ ଗୃହ ପ୍ରବେଶ କାର୍ଯ୍ୟକ୍ରମ ହୋଇଯାଇଛି ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହାଅଭିଯାନ ଅଧୀନତି ଏହି ସରକାରୀ ଆବାସ ଘର ଜନଜାତି ହିତାଧିକାରୀମାନଙ୍କୁ ଯୋଗାଇ ଦିଆଯାଇଛି ବଲାଙ୍ଗୀର ଜଳସମ୍ପଦ ବିଭାଗ ତରଫ ଆଇବା 6-20 ତାରିଖ ତକ୍ ଜିଲ୍ଲା ନ ପାଣି ପଞ୍ଚାୟତ ପକ୍ଷ ପାଳନ କରାଯିବା ଜିଲ୍ଲାପାଳ ଗୌରବ ଶିବାଜୀ ଏସଲୱାରଙ୍କର ଅଧ୍ୟକ୍ଷତାଥି ଇତାକି ନେଇକରି ଗୋଟିଏ ପ୍ରସ୍ତୁତି ବୈଠକ ହୋଇଯାଇଛି ଏ ବଛର ପାଣି ପଞ୍ଚାୟତ ପକ୍ଷ ଆଇବା 6 ତାରିଖନୁ ସବୁ ଡିଭିଜନ ସ୍ତରନ ଆଉ 13 ତାରିଖନୁ ଜିଲ୍ଲା ସ୍ତରନ ପାଳନ କରାଯିବା ପାଣିପାଗ ରାଜ୍ୟ ଶୀତଲହରୀ ଜାରି ରହିଛି ଆଇବା 3 ଦିନ ତକ୍ ଧୀରେ ଧୀରେ ରାତିର ତାପମାତ୍ରା 2-3 ଡିଗ୍ରୀ ତକ୍ ବଢ଼ବା ଆଉ ଶୀତ କମ୍ବା ଆଇବା 24 ଘଣ୍ଟା ଭିତରେ ରାଜ୍ୟର ବଡ଼ଭାଗୀ ଜାଗାନ କୁହୁଡ଼ି ହେବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଅନୁମାନ କରାଯାଇଛି ଆଞ୍ଚଳିକ ଖବର ଇନ ଶେଷ ହେଲା ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7 ବଜିକରି 2 ମିନିଟ୍ ଜୁହାର